ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କେନ୍ଦୁଝର ଗସ୍ତର ଦୁଇ ନମ୍ଘର ଦିନେ ଆଇସ ଦିନ ବେଲା ସିଦ୍ଧମଠ କାର୍ଯ୍ୟକ୍ରମଟି ଯୋଗଦେବେ। ବେଲବୁଡ଼େ ମୁଖ୍ୟମନ୍ତ୍ରୀ କାଳିପଡ଼ିଆଠାରେ ଗୁନାଶିକା ମହୋତ୍ସବଟି ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଇନୁ ଜଣାଇ ଦିଆଯାଇପାରେ ଯେ ଏହି ତିନିଦିନିଆ ଗସ୍ତଟି ମୁଖ୍ୟମନ୍ତ୍ରୀ ଗଲାକାଲ ଅଶୋକ ବାଟିକାନ ହୋଇଥିବା ସାତ ନମ୍ଘର ସର୍ବଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀଟି ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଭାରତକେ ଏକବିଂଶ ଶତାବ୍ଦୀର ଜ୍ଞାନ ଅର୍ଥନୀତି ବଦଲାବାରକେ ଚେଷ୍ଟା କରୁଛନ୍ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ନୂଆଦିଲ୍ଲୀଠାରେ ଗଲାକାଲ ଗୋଟେ ସାମ୍ବାଦିକ ସମ୍ମିଳନୀକେ ସମ୍ବୋଧିତ କରିକି ଶ୍ରୀ ପ୍ରଧାନ କହିଛନ୍ ଯେ ଏହି ଦଶନ୍ଧି ଭାରତର ଶିକ୍ଷା ଦିଗେ ଗୋଟେ ପରିବର୍ତ୍ତନଶୀଳ ଯାତ୍ରା ଆର୍ ଉତ୍କର୍ଷତା ଲାଗି ପ୍ରତିବଦ୍ଧତାକେ ଦର୍ଶାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ଗଲା ଦଶ ବଛର ଭିତରେ ଦେଶେ ସ୍କୁଲ ଭିତ୍ତିଭୂମି ମଜବୁତ ହେବାର ସଙ୍ଗେ ଛାତ୍ରଛାତ୍ରୀମାନଙ୍କ ସୁବିଧା ବହୁତ ବଢ଼ିଛେ ବୋଲି ଶ୍ରୀ ପ୍ରଧାନ କହିଛନ୍। ସେ କହିଛନ୍ ଯେ 2013-14 ବଜେଟ୍ଟି ଫି ଛାତ୍ରଛାତ୍ରୀଙ୍କ ଲାଗି ଖର୍ଚ୍ଚର ପରିମାଣ 10,780 ଟଙ୍କା ଥିବାର ବେଲ୍କେ 2021-22 ବଜେଟ୍ଟି ଇଟା 25,043 ଟଙ୍କାକେ ବଢ଼ାଯାଇଛି। ଗଲା ଦଶ ବଛର ଭିତରେ ଦେଶେ 8 କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, 7 ଆଇଆଇଟି, 8 ଆଇଆଇଏମ୍ ସହିତ 42 ନୂଆ ଅଗ୍ରଣୀ ଅନୁଷ୍ଠାନ ସ୍ଥାପିତ ହୋଇଛି। ମହିଳାମାନଙ୍କର ନାଁ ଲେଖାଥି 38.4% ବଢ଼ିଛେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ଶିକ୍ଷା ଦିଗେ ବିଶ୍ୱସ୍ତରୀୟ ସ୍ୱୀକୃତି କ୍ୟୁଏସ୍ ୱାର୍ଲଡ ୟୁନିଭର୍ସିଟି ର୍ୟାଙ୍କିଂ 2025-46 ଜଣ ଭାରତୀୟ ଉଚ୍ଚଶିକ୍ଷାନୁଷ୍ଠାନ ଜାଗା ପାଇଛନ୍ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ଭୁବନେଶ୍ୱର ଆଦିବାସୀ ପଡ଼ିଆନ ଆଜିଠାନୁ ତିନିଦିନ ତକ୍ ରାଜ୍ୟସ୍ତରୀୟ ସର୍ଗିଫୁଲ ଉତ୍ସବ 2024 ମୂଲ ହେବାରକେ ଯାଉଛି। ଇ ବଛର 30 ଜିଲ୍ଲାନୁ ପାଖାପାଖି 1,000 ନୁ ଅଧିକା ଛାତ୍ରଛାତ୍ରୀ ଆର୍ ଶିକ୍ଷକ ଯୋଗଦେବେ। ଇତାର ସଙ୍ଗେ ଅନୁସୂଚିତ ଜନଜାତି ଆଉ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ଆର୍ ପଛୁଆ ବର୍ଗ କଲ୍ୟାଣ ବିଭାଗ ତରଫୁ 10 ବୋର୍ଡ ପରୀକ୍ଷାଥି ଭଲ ପ୍ରଦର୍ଶନ କରିଥିବା 100 ଛାତ୍ରଛାତ୍ରୀଙ୍କୁ ଏଥି ସମ୍ମାନିତ କରାଯିବା। ସେନ୍ତା ଭଲ ପ୍ରଦର୍ଶନ କରିଥିବା 50 ହାଇସ୍କୁଲ୍କେ ବିଲ୍ ସମ୍ମାନିତ କରାଯିବା। ଇ ସମାରୋହଟି ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆନ ହୋଇଥିବା 6 ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ 2024 ଗଲାକାଲ ଉଦ୍ଯାପିତ ହୋଇଯାଇଛି। ଇ ବଛର ମେଲାଥି 150 ପ୍ରକାଶକ ଆର୍ ବହି ବିକ୍ରେତା ଭାଗ ନେଇଥିଲେ ଆର୍ 400 ଅଧିକା ଷ୍ଟଲ୍ ଲାଗିଥିଲା। ଇଥର 3 କୋଟି ଅଧିକା ବେପାର ହୋଇଥିବାର ଜଣାପଡ଼ିଛି। ପୁସ୍ତକ ମହୋତ୍ସବର ଉଦ୍ଯାପନୀ ଉତ୍ସବଟି ଓଡ଼ିଆ ଭାଷା ସାହିତ୍ୟ ଆର୍ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇକରି ବହିର୍ବିକଳ୍ପ ନାଇନ ଆର୍ ସାମାଜିକ ଗଣମାଧ୍ୟମ ଯୁଗଥିବିଲ୍ ବହିର୍ ଚାହିଦା ବଢ଼ିଛେ ବୋଲି କହିଛନ୍। ନିବେଶକ ସମ୍ମିଳନୀଥି ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ୱେବ୍ସାଇଟ୍ ଗଲାକାଲ ଉନ୍ମୋଚିତ ହୋଇଛି। ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ଇତାକେ ଉନ୍ମୋଚନ କରିଛନ୍। ମେକ୍ ଇନ୍ ଓଡ଼ିଶା ନିବେଶକ ସମ୍ମିଳନୀଥି ଯୋଗ ଦେବାର ଲାଗି ଅଂଶୀଦାରମାନେ ଇତାର ଜରିଏ ପଞ୍ଜିକୃତ କରିପାରିବେ। ଇ ୱେବ୍ସାଇଟ୍ଥି ଭିନ୍ ଭିନ୍ ଫୋକସ୍ ଏରିଆ, ଡିଜିଟାଲ୍ ମାଧ୍ୟମଥି ନିବେଶକ ଇଣ୍ଟେଣ୍ଟ ଫର୍ମ, କାର୍ଯ୍ୟକ୍ରମର ସୂଚୀ, ପଞ୍ଜିକରଣ ପ୍ରକ୍ରିୟା ବାବଦେ ସୂଚନା ମିଳିପାରବା। ପୁରୀ ଶ୍ରୀମନ୍ଦିରନ ଆଜ ମହାପ୍ରଭୁମାନଙ୍କର ଦିବା ପହୁଡ଼ ନୀତି କରାଯିବା। ଏଥିଲାଗି ଦ୍ୱିପହର 2:30 ବେଲବୁଡ଼ର 6 ତକ୍ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା। ଇ ବାବଦେ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ତରଫୁ ସୂଚନା ଦିଆଯାଇଛି। ଇନ ଜଣାଇ ଦିଆଯାଇପାରେ ଯେ ପହିଲି ଭୋଗ ମାସେ ଦିନକିଆ ଦିବା ପହୁଡ଼ ଗୋଟେ ଖାସ୍ ନୀତି ହୋଇଥିବାର ବେଳେ ରତ୍ନଭଣ୍ଡାର ମରାମତି କାମ ଆର୍ ଭକ୍ତମାନଙ୍କର ଭିଡ଼କେ ନଜରଥି ରଖିକରି ପରମ୍ପରାର ସୂଚକ ଭାବେ ଇ ନୀତିକେ ଆଜ ଖାଲି ଗୋଟେ ଦିନ କରବାର ଲାଗି ଛତିଶା ନିଯୋଗ ବୈଠକଟି ନିଷ୍ପତ୍ତି ହୋଇଥିଲା। ସିଆଡ଼େ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଗଲାକାଲୁ ମୂଲ ହୋଇଛି, ହେଲେ ଆଜ ମହାପ୍ରଭୁଙ୍କର ଇ ଦିବାପହୁଡ଼ ନୀତି ରହୁଥିବାରୁ କାମ ବନ୍ଦ ରହିବା। ଆଇବା କାଲିଠାନୁ ଫେରଘାଏ ମରାମତି ମୂଲ କରାଯିବା ବୋଲି ଏଏସ୍ଆଇ ତରଫୁ ସୂଚନା ମିଳିଛି। ଆଜ ଅନ୍ତର୍ଜାତୀୟ ପ୍ରବାସୀ ଶ୍ରମିକ ଦିବସ। ପ୍ରବାସୀ ଶ୍ରମିକ ଆର୍ ସେମାନଙ୍କର ପରିବାରର ଅଧିକାର ଆର୍ ସୁରକ୍ଷା ସହିତ ଦେଶ ଆର୍ ସମାଜ ଗଠନଥି ସେମାନଙ୍କର ଅବଦାନ ବାବଦେ ଲୋକକୁ ଜଣାବାର ଲାଗି 2000 ଅନ୍ତର୍ଜାତୀୟ ପ୍ରବାସୀ ଶ୍ରମିକ ଦିବସ ପାଳନ କରାଯାଉଛି। ଦେଶର ଅର୍ଥନୀତିଥି ଲାଖ ଲାଖ ପ୍ରବାସୀଙ୍କର ଅବଦାନକେ ମନେ ପକେଇକରି ସେମାନଙ୍କ ମାନବିକ ଅଧିକାରକେ ସମ୍ମାନ ଦେବାର ଆର୍ ସଚେତନତା ସୃଷ୍ଟି କରବାର ଇ ଦିବସ ପାଳନର ମୂଲ ଲକ୍ଷ୍ୟ ଆଏ। ଜାତିସଂଘର ଗୋଟେ ସଂସ୍ଥା ରିପୋର୍ଟ ଅନୁସାରେ ପୃଥିବୀର ସବୁନୁ ଅଧିକା ଭାରତୀୟ ପ୍ରବାସୀ ଅଛନ୍। ଆଇଆଇଏମ୍ ସମ୍ବଲପୁର କ୍ୟାମ୍ପସ୍ଠାରେ ଥିବା ଓଡ଼ିଶାର ପ୍ରୋଜେକ୍ଟ ପଏଣ୍ଟ ଆନୁକୂଲ୍ୟଥି ଆନ୍ତର୍ଜାତିକ ପର୍ଯ୍ୟଟନର ବିକାଶ ଲାଗି ବିଶ୍ୱ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥି ଆଇଆଇଏମ୍ର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ ଯୋଗ ଦେଇକରି କହିଛନ୍ ଯେ ଏହି ଅଞ୍ଚଳର ସାଂସ୍କୃତିକ ଐତିହ୍ୟ, ଉତ୍କୃଷ୍ଟ ହସ୍ତତନ୍ତ, ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ରଥି ଇତାକେ ଗୋଟିଏ ଆକର୍ଷଣୀୟ ଜାଗାଥି ପହଞ୍ଚାଇ ପାରିଛି। ଇଥି ଦେଶର ପାଖାପାଖି 400 ପ୍ରତିନିଧି ଭାଗ ନେଇଥିଲେ। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।